ସୁପ୍ରସିଦ୍ଧ କଥାକାର ଚନ୍ଦ୍ରଶେଖର ରଥଙ୍କର ଗଳ୍ପ ସବୁଠାରୁ ଦୀର୍ଘ ରାତି। ମୁଁ କିନ୍ତୁ ତାକୁ ସକାଳେ ହିଁ ଦେଖୁଥିଲି। ତା ମୁହଁ ଝାଳରେ ଲୁହରେ ଜକେଇ ଯାଇଥିଲା। ଆଖି ଚାରିପଟେ ଗହୀର କଳାଦାଗ ବାରି ହେଉଥିଲା। ଖୋର୍ଦ୍ଧା ଗେରୁଆ ଗାମୁଛା ବେଢ଼େଇ ହୋଇଥିବା ତା ମେଲା ଦେହରେ ଏଠି ସେଠି ଧୂଳିମଳି ଲାଗିଥିଲା। ପେଟ ଦ୍ୱିଭାଗ ହୋଇଯାଉଥିଲା। ତା ଘର ଭିତରୁ କାନ୍ଦଣା ସବୁ ଥିଲା। ଲୁଗା ଘୋଡ଼େଇ କେହି ଜଣେ ଛୋଟ ପିଲାଟିକୁ କାନ୍ଧରେ ପକାଇ ବାହାରି ଆସିଲା। ତା ପଛରେ ଆଉ ଜଣେ ଏବଂ ଆଉ ଜଣେ। ସେ ପାଚେରୀକୁ ଆଉଜି ଆଖି ବୁଜି ନେଇଥିଲା। ସେ ମୋତେ ବୋଧହୁଏ ଦେଖିନାହିଁ କି ଚିହ୍ନି ନାହିଁ, କିମ୍ବା ମୁଁ ତାକୁ କିଛି ପଚାରିବାକୁ ସେତେବେଳେ ସାହସ କରିନାହିଁ। ମୁଁ ସକାଳୁ ବୁଲିସାରି ଫେରୁଥାଏ। ମୁଁ ସବୁଦିନ ସେଇ ବାଟେ ସେତିକିବେଳେ ଫେରେ, ପ୍ରାୟ ତାକୁ ଭେଟେ ନାହିଁ। ସେଦିନ ସେପରି ଭେଟିବି ବୋଲି ମଧ୍ୟ ଭାବିନଥିଲି, କାରଣ ରାଜୁ ସଞ୍ଜବେଳେ ମୋତେ ଘରେ ଛାଡ଼ି ଗାଡ଼ି ନେଇ ଚାଲି ଆସିଥିଲା। କେନ୍ଦୁଝର ବାଟେ ଯୋଡ଼ାକୁ ନେଇଥିଲା ଏବଂ ଆଣିଥିଲା। ସେଇଠୁ ବାହାରିବା ଆଗରୁ ଗାଡ଼ିର ମିଟର ଖୋଲି ସଂଖ୍ୟାଗୁଡ଼ାକ ପଛୁଆ କରିଦେଇଥିଲା। ମାଲିକକୁ ଠକି କିଛି ପଇସା ସଞ୍ଚୟ କରିଥିଲା। ଜାଣିଥିଲା ଯେ ମୁଁ ହୁଏତ ପ୍ରତିବାଦ କରିବି ନାହିଁ, କାରଣ ମୁଁ ପଇସା ଦେଉନଥିଲି। ମୋତେ ଅନ୍ୟମାନେ ଅତିଥି କରି ନେଇଥିଲେ। ଟ୍ୟାକ୍ସି ପଇସା ବି ସେମାନେ ଦେଇଥିଲେ। ରାଜୁ ଟ୍ୟାକ୍ସି ଚଳାଏ, ଧଳା ଆମ୍ବାସାଡ଼ର ଡିଜେଲ ଗାଡ଼ିଟି ଭଲ ଚଳାଏ। ମୁଁ ଯେଉଁଆଡ଼େ ଗଲେ ସେ ନିଏ। ପାଚେରୀକୁ ଆଉଜି ସେ ଠିଆ ହୋଇଥିଲା। ତା ଘର ଭିତରୁ କାନ୍ଦଣା ଶୁଭୁଥିଲା। ଛୋଟ ପିଲାଟିକୁ ସେମାନେ କନା ଗୁଡ଼େଇ ନିରବରେ ବାହାରି ଯାଇଥିଲେ। ମୋ ଦେହ ମୁଣ୍ଡ ଝିମ୍ ଝିମ୍ ଲାଗିଲା। ମୁଁ ଆସ୍ତେ ଘୁଞ୍ଚି ଯାଇଥିଲି ସେ ଦିନସାରା, କିନ୍ତୁ ରାଜୁ ମୋତେ ଆଚ୍ଛନ୍ନ କରି ରଖିଥିଲା। ମୁଁ ଯେଉଁଆଡ଼େ ଚାହିଁଲେ ଆଖି ବୁଜି ପାଚେରୀକୁ ଆଉଜିଥିବା ରାଜୁର ମେଲା ଦେହ ମୋତେ ଦିଶି ଯାଉଥିଲା। ମୋତେ ଅସୁସ୍ଥ ଲାଗୁଥିଲା। ତାକୁ ସେ ଦୁଃଖ ବେଳେ ସଂଖୁଳି ପାରିଲି ନାହିଁ ବୋଲି ଦୋଷୀ ଦୋଷୀ ଲାଗୁଥିଲା। ରାଜୁକୁ ବୟସ ଏଇ 40 বা 45 ହେବ। ତା ପିଲାଟିଏ କ'ଣ ପାଠଶାଠ ପଢ଼ିଲାଣି? ତାକୁ କେଉଁଠି ଲଗେଇ ଦେବାକୁ ସେ ମୋତେ କହୁଥିଲା। ସେ କୁଆଡ଼େ ଆଉ ପଢ଼ିବ ନାହିଁ, ରାଜୁ ବି ପଢ଼େଇ ପାରିବ ନାହିଁ। ବାଟରେ ହାଟ ଦେଖି ରାଜୁ ମୋ ପାଇଁ ଶସ୍ତା ପରିବା କିଣିଦେଇଥିଲା। ନିଜ ପାଇଁ କଖାରୁଟି ଆଣିଥିଲା। କୁଟୁମ୍ବୀ ଘର, ଆଳୁ କଖାରୁ ଖୁବ୍ ଖର୍ଚ୍ଚ ହୁଏ ବୋଲି କହୁଥିଲା। ଆଉ ବି କହୁଥିଲା ଯେ ତା ସବା ସାନ ପୁଅଟାର ଦେହ ଭଲ ନଥିଲା। ଗାଡ଼ି ନ କାଢ଼ିଲେ ତ ଖାଇବାକୁ ମିଳିବ ନାହିଁ, ସେଥିପାଇଁ ଘରେ ରହି ବାଧିକା ପଡ଼ିଥିବା ପିଲାଟି କଥା ବୁଝିବା ତା ପକ୍ଷରେ ସମ୍ଭବ ନଥିଲା। ଆମେ ଯୋଡ଼ା ଯିବା ବାଟରେ ସେ ଚୁପଚାପ ଗାଡ଼ି ଚଳାଉଥିଲା। ସେ ବୋଧହୁଏ ବୁଡ଼ି ରହିଥିଲା ଗଭୀର ଚିନ୍ତାରେ। ବଡ଼ ପୁଅ, ସାନ ପୁଅ, ସାରା କୁଟୁମ୍ବ ଭୋକ ଶୋଷ, ରୋଗ ଏବଂ ଅସହାୟ ଦୁଃଖ ଚିନ୍ତାରେ। ମୁଁ ମଝିରେ କ'ଣ ପଚାରୁଥିଲେ ପଦେକର ସେ କେବଳ ଉତ୍ତର ଦେଉଥିଲା। ମୁଁ ଭାବିଥିଲି ଯେ ତାର ମନ ବୋଧହୁଏ ଭଲ ନଥିଲା। ତାକୁ ତା ଦୁଃଖରେ ମଜି ରହିବାକୁ ନ ଦେଇ ମୋର ଆଉ ଚାରା ନଥିଲା। ସେଠି ପହଞ୍ଚି ଭଲ ଖିଆପିଆ କଲାପରେ ରାତି ପାହିଲା ବେଳକୁ ସେ ଚେଙ୍ଗା ହୋଇଯାଇଥିଲା। ଖୁବ୍ ଫୁର୍ତ୍ତି ଆଉ ସତେଜ ଦେଖାଯାଉଥିଲା। ଘର ମୁହାଁ ଫେରୁଥିଲା ବୋଲି ବୋଧହୁଏ ସେ ଏମିତି ଉଲ୍ଲସିତ ଦେଖାଯାଉଥିଲା। ଆମେ ଏ ସହର ସୀମା ଛୁଇଁଲା ବେଳକୁ ବେଶ ଅନ୍ଧାର ହୋଇଯାଇଥିଲା। ସେ ମୋତେ ଦୁଆର ମୁହଁରେ ଓହ୍ଲାଇ ଦେଲା, ପରିବାପତ୍ର କାଢ଼ିଦେଲା, ନମସ୍କାର କରି ବିଦାୟ ନେଲା। ମନେ ହେଲା ତାକୁ ତରସ ହେଉନଥିଲା। ମୁଁ ତାର ମନ କଥା ବୁଝି ଆଉ ମୁହୂର୍ତ୍ତେ ପାଇଁ ସୁଦ୍ଧା ତାକୁ ଅଟକାଇ ରଖିବାକୁ ଚାହୁଁନଥିଲି। କିନ୍ତୁ ରାତିଟା ଭିତରେ ଏସବୁ କ'ଣ ହୋଇଗଲା? କେଡ଼େ ଶ୍ରୀହୀନ ଦିଶୁଥିଲା ରାଜୁ। ସେ ବୋଧହୁଏ ପହଞ୍ଚିଲା ବେଳକୁ ସଂଗ୍ରାମ ଆରମ୍ଭ ହୋଇଯାଇଥିଲା। ଡାକ୍ତର, ଔଷଧ, ପୁଣି ଡାକ୍ତର, ପୁଣି ଇଞ୍ଜେକ୍ସନ୍। ରାତି ସାରା ଥାକ ଥାକ ହୋଇ ଗୋଟେ ହୋଇଯାଇଥିଲା ଦୁଃଖ ଏବଂ ଯନ୍ତ୍ରଣା। ରାତି ପାହିଲା ବେଳକୁ ସାନ ପଞ୍ଜୁରୀଟିକୁ ଖାଲି କରି ପକ୍ଷୀ ଉଡ଼ିଯାଇଥିଲା। ମୁଁ ଦିନସାରା ଏକା କଥା ଭାବୁଥିବା ବେଳେ ଆନମନା ବସି ରହିଥିବା ଅନ୍ୟମାନେ ଲକ୍ଷ୍ୟ କରିଛନ୍ତି। ମୁଁ କିନ୍ତୁ ରାଜୁ ପାଇଁ ସତରେ ଭାରି ଅଥୟ ବୋଧ କରୁଥିଲି। କୌଣସି ପ୍ରକାରେ 5ଟା ବେଳକୁ ମୁଁ ତା ଦୁଆରେ ପହଞ୍ଚିଲି। ସେ ତା ପ୍ୟାଣ୍ଟ ସାର୍ଟ ହଳକ ପିନ୍ଧି କାନ୍ଧରେ ସେହି ଗାମୁଛା ଖଣ୍ଡକୁ ପକାଇ ବାହାରି ଆସୁଥିଲା। କୁଆଡ଼େ ସେ ବାହାରିଥିଲା ସେ ଦିନଟାରେ? ଭାରି ଭାରି ବିପଣିରେ ଟଳମଳ ନା ପରି ତା ଗୋଡ଼ ଅସ୍ଥିର ପଡ଼ୁଥିଲା। ବୋଧହୁଏ ମନ୍ଦେ ନିଶା ପାଣି ପକାଇ ଦେଇଥିଲା। ବୋଧହୁଏ ଚାହୁଁଥିଲା ତା ଭିତରେ ଜଳୁଥିବା ନିଆଁକୁ ସେଇଭଳି ଲିଭେଇ ଦେବା ପାଇଁ। ମୋତେ ଦେଖି ଅପ୍ରତିଭ ହେଲା ନା କ'ଣ? ନମସ୍କାର କରି ଦାନ୍ତ ନେ ଫେଡ଼େଇ ଠିଆ ହେଲା। ଆଉ କୁଆଡ଼େ ଗାଡ଼ି ଯିବ କି ସାର୍? ତୁ କ'ଣ ଏନା ଗାଡ଼ି ନେଇ ବାହାରିବୁ? କିଛି ଅସୁବିଧା ନାହିଁ ସାର୍, ଷ୍ଟିଅରିଂ ଧରି ବସିଗଲେ ତେଣିକି ସବୁ ଠିକ୍। ଆରେ ମୁଁ କ'ଣ ସେ କଥା କହୁଛି, ଆଜି ପରା ତୋର ଓ ତାକୁ ଆଉ କ'ଣ କରାଯାଏ ସାର୍? ସେଥିପାଇଁ ଦୁଃଖ କରି ବସିଲେ ବାକିମାନେ ସବୁ ଖାଇବେ କ'ଣ? ଦୁଃଖ କରିବାକୁ ଆମକୁ ବେଳ କାହିଁ ସାର୍? ଯିଏ ଗଲା ସେ ଗଲା, ଭାଗ୍ୟ ସହିଲା ନାହିଁ ସାର୍, ନହେଲେ ସେ ଟୋକାଟା ଗୋଟାଏ କ'ଣ ବଡ଼ ଲୋକ ହୋଇଥାନ୍ତା, ଅଢ଼େଇ ବର୍ଷର ପିଲା। ତା କଥା ଶୁଣିଲେ ଆପଣ ଛାନିଆ ହୋଇଥାନ୍ତେ, ତା ଚେହେରା ବି ନିଆରା। ସାମାନ୍ୟ ଆନମନା ହୋଇ ଗୋଟାଏ ଆଡ଼କୁ ଚାହିଁ ରହିଲା ରାଜୁ। ଅଗାଧ ସ୍ୱପ୍ନ ଓ ନିରାଶାର ଛାଇ ମାଡ଼ି ଯାଇଥିଲା ତା ଆଖି ଉପରେ। ସେ ଚମକିଲା ପରି ମୋତେ ଚାହିଁ ଦାନ୍ତ ନେଫେଡ଼ାଇଲା। ଚାଲନ୍ତୁ ସାର୍, କୁଆଡ଼େ ଯିବେ ପରା? ଆରେ ନାଇଁ ନାଇଁ, ମୁଁ ଖାଲି ତୋତେ ଦେଖିବା ପାଇଁ ଆସିଥିଲି। ସେମିତି ଦାନ୍ତ ନେଫେଡ଼େଇ ଚାହିଁଥାଏ। ତା ଓଠ ସାମାନ୍ୟ ଥରି ଉଠିଲା, ଆଖି କୋଣ କୁଞ୍ଚ କୁଞ୍ଚ ହୋଇଗଲା। ସେ ଲୁଚେଇ ପାରୁନଥିଲା ତା କୋହଟାକୁ। ମୁଁ ତା ମାଲିକ ଗ୍ୟାରେଜ୍ ଆଡ଼କୁ ବାଟ କଢ଼େଇଲା ପରି ଆଗେଇଗଲି। ସେ ମୋ ସାଙ୍ଗେ ସାଙ୍ଗେ ଚାଲିଲା। ଏମିତି ନୀରବରେ ଚାଲିଥାଉ। ଆପଣ ସ୍କୁଟର ଆଣିନାହାନ୍ତି ସାର୍? ଆଣିଛି, ଗଜି ପାଖରେ ଦେଇ ଆସିଛି ଲାଇଟ୍ଟାକୁ ଟିକେ ସଜାଡ଼ି ଦେବା ପାଇଁ। ମୋ ପାଖକୁ ଆଣିଲେନି, ମୁଁ ତାକୁ ଠିକ୍ କରିଦେଇଥାନ୍ତି। ସେ ଗଜିଟା କ'ଣ ଜାଣେ? ତୁ ବୋଧେ ମୋତେ ନେଇ ନ ଯାଇଥିଲେ ଏମିତି ବିପତ୍ତି ପଡ଼ିନଥାନ୍ତା। ତୁ ଏଠି ଥିଲେ କଥାଟା ଅନ୍ୟ ପ୍ରକାର ହୋଇଥାନ୍ତା। ତୁ ରାତିଟାରେ କ'ଣ କରିପାରିଥିବୁ? ତୁ ମୋତେ ଖବର ଦେଲୁ ନାହିଁ। କାହିଁକି କହିବି ସେ କଥା ସାର୍? ମୁଁ ପରା ଆସି ପାହାନ୍ତିଆରେ ଘରେ ପହଞ୍ଚିଲି, ସେତେବେଳକୁ କଥା ସରିଲାଣି। ମୁଁ ଫାଇକିନା ରାଗିଗଲି। କ'ଣ ହେଲା? ତୁଟା ଗୋଟେ ନାଲାୟକ ସୈତାନ କାହାକା, ଘରେ ପୁଅ ବେମାର ପଡ଼ିଛି, ଅଥଚ ତୁ ପଳେଇଲୁ ଖଟିକି କ'ଣ ନା ମିଟର ମୋଡ଼ି ଯେଉଁ ଦି ପଇସା ଚୋରି କରିଥିଲୁ ତାକୁ ପିଇ ଦେବା ପାଇଁ? ସେ କିଛି ନ କହି ମୋ ରାଗ ରୋଷକୁ ସହି ସହି ଚାଲିଥାଏ। କଥା ଶୁଣୁନାହାନ୍ତି ସାର୍? କ'ଣଟା ଆଉ ଶୁଣିବି ଯେ? ହଇରେ ନେଫଡ଼ା, ରାତି ସାରା ତ ମାଲ ପାଣି ପିଇ ସେଠି ଗଡ଼ିଥିବୁ। ନାଇଁ ସାର୍, କାଲି ରାତି କଥା ମୁଁ ଆପଣଙ୍କୁ କ'ଣ ଆଉ କହିବି? ଯୋଗ ତ ମୁଁ କ'ଣ ଜମା ଘରକୁ ଫେରିପାରିଲି କି? ମୁଁ ସେମିତି ତୀଖା ଗଳାରେ ପଚାରିଲି, କାହିଁକି କ'ଣ ହେଲା? ସେ ଗ୍ୟାରେଜ୍ ଫିଟେଇ ଭିତରକୁ ଗଲା ନାହିଁ, ବରଂ କବାଟରେ ଆଉଜି ଠିଆ ହୋଇ ତଳକୁ ଚାହିଁ ରହିଲା। କହିଲା, ମୁଁ ଯଦି ତାକୁ ଡାକ୍ତରଖାନା ନେଇନଥାନ୍ତି ସେ ମରିଯାଇଥାନ୍ତା। ମୁଁ ଆପଣଙ୍କ ଘରୁ ଫେରିଲା ବେଳକୁ ଭାବିଲି ରୋଗିଣା ପିଲାଟା ପାଇଁ ସେଉ ଅଙ୍ଗୁର କିଛି ନେଇଯିବି। ବାଟ ଭାଙ୍ଗି ବଜାର ଆଡ଼େ ବାହାରିଗଲି, ଟାଉଟାଉ କିଣିଦେଲି। ଚଞ୍ଚଳ ଘରକୁ ଯିବାକୁ ମନ, ପିଲାଟା ଆଖିରେ ଆଖିରେ ନାଚୁଥାଏ। ତଳ ରାସ୍ତାରେ ଆସୁଛି, ହଠାତ୍ ବ୍ରେକ୍ କଷିଦେଲି। ଗୋଟାଏ ନିଆଁ ହୁଳା ମୋ ତାଳୁରୁ ତଳିପା ଯାଏଁ ଚାଲିଗଲା। ଗୋଟାଏ 8-10 ବର୍ଷର ଝିଅ ଗୋଟି ସୂତା ଖିଅରେ ବଞ୍ଚିଗଲା, ନହେଲେ ତା ଉପରେ ଗାଡ଼ି ମାଡ଼ି ଯାଇଥାନ୍ତା। ସେ ରାସ୍ତା କାଟି ଆର ପାଖକୁ ଧାଇଁ ଯାଉଥିଲା। ମୁଁ ଖୁବ୍ ଚିଡ଼ି ଯାଇ ଗାଡ଼ିରୁ ଓହ୍ଲେଇଗଲି ତା କାନମୋଡ଼ି ତା ବାପା ବାଙ୍କ ପାଖରେ ଠିଆ କରିବାକୁ। ତୋର ଏମିତି ରାସ୍ତାଘାଟରେ କାହିଁକି ଅଭିଭାବକ ପଣ ବାହାରି ପଡ଼େ ଯେ? ତୁ ତ ଝରକା ବାଟେ ପଦେ କ'ଣ ଶୋଧି ଦେଇ ବାହାରି ଆସିଥାନ୍ତୁ, ତୋତେ ଏତେ କଥା କିଏ କହିବାକୁ କହୁଥିଲା? ରାଜୁ ମୋ କଥାଟାକୁ ସତ୍ୟ ବା ଶୁଣିନାହିଁ, କହିଲା, ମୁଁ ଓହ୍ଲେଇ ଡାକ ପକେଇଲି, ହେ ହେ ଚଗଲି ଟୋକି ଶୁଣିଲୁ ଇଆଡ଼େ? ସେ ବତୀକୁଣ୍ଟ ପାଖେ ଛାନିଆ ହେଲା ପରି ଠିଆ ହୋଇଗଲା। ମୁଁ ତା ପାଖକୁ ଚିହିଁକି ଗଲି। ଦେଖିଲା ବେଳକୁ ଝିଅଟି କାନ୍ଦୁଥିଲା। ମୋତେ ଦେଖି କହିଲା, ମୋ ବୋଉ ମରିଯିବ, ଆମ ଘରେ କେହି ନାହାନ୍ତି, ମୋ ବୋଉ ମରିଯିବ। ସେ ଆଖି ମନ୍ଥିକିରି କାନ୍ଦିଲା। ମୁଁ ଉଞ୍ଚେଇବା ହାତକୁ ତଳକୁ କରି ଠିଆ ହେଲି। କ'ଣ କରିବି ଭାବିପାରୁନଥିଲି। ଏତିକି ବେଳକୁ ବାଙ୍ଗୁରି ହୋଇ ବୁଢ଼ୀଟିଏ ଠିକ୍ ମୋ ବୋଉ ପରି ସେଇଆଡ଼ୁ ଆସି ପହଞ୍ଚିଲା। ପଦ୍ମା କିଲୋ ଚାଲିଲୁ, ଚାଲ ଚାଲ ଯିବା ଚାଲ, ପୁଅ ଆଗରୁ ଟିକିଏ ଅଇଲ ନାହିଁ, ଆସ ଆସ କହି ମୋ ଆଗେ ଆଗେ ରାସ୍ତା କାଟି ଚାଲିଗଲା। ମୁଁ ତାର କଥା କାଟିପାରିଲି ନାହିଁ, ସେ ମୋତେ କାହିଁକି ସେମିତି ଡାକିଲା ତା ବି ବୁଝିପାରିଲି ନାହିଁ। ଘରେ ପଶିଲା ବେଳକୁ ତମରି ଆମରିମାନଙ୍କ ପରି ଘର, ଦରିଦ୍ର ଘର, ଅବ୍ୟବସ୍ଥା, କେଉଁଠି ସବୁ କ'ଣ ପଡ଼ିଛି। ଆଉ ପଦୁଆର ବୋଉ ଖଟ ଉପରେ କାନ୍ଥକୁ ଆଉଜି ବସିଛି, ତା ନିଶ୍ୱାସ ତୋଳୁଛି, ପାଣି ହାଣ୍ଡି ପରି ଟଳମଳ ଗର୍ଭାବସ୍ଥା। ବୁଢ଼ୀ ମାଉସୀ ପାଣି ଦିଚଳା ମୁହଁକୁ ମାରି କାନିରେ ତା ମୁହଁକୁ ପୋଛିଦେଲା। ଚାଲ ଚାଲ ଏ ପରା ଆଇଛନ୍ତି, ତୋତେ ମୁଁ ତୋର ସାଙ୍ଗରେ ଯିବି। ପଦୁଆ ତୁ ଭାଇକୁ ନେଇକିରି ଥା, ତୋ ବାପା ଆଇଲେ ଡାକ୍ତରଖାନା ପଠାଇଦେବୁ। ଉପରେ ମାଲିକ ଅଛି ଆମ ଦୁଃଖୀ ଲୋକଙ୍କୁ ସମ୍ଭାଳିବାକୁ। ଗଲୁ ପଦୁଆ, ଏ ବିଶିଆ ମାଆକୁ ଟିକେ ଡାକିଦେବୁ, ମୁଁ ଏକୁଟିଆ ଆଗକୁ ନେଇପାରିବି ନାହିଁ ମ, ମୁଁ ଆଉ ପାଟି ଫିଟେଇ ପାରିଲି ନାହିଁ। ସତ କଥା, ମାଲିକ ଅଛି ସବୁ କଥାକୁ, କାହା ବିପତ୍ତି ବେଳେ କାହାକୁ ଆଣି ଖଞ୍ଜି ଦେଉଛି। ତାକୁ ତାହେଲେ ତୁ ଡାକ୍ତରଖାନା ନେଇକରି ଗଲୁ, ଶୁଣୁନାହାନ୍ତି, ସେ ମାଉସୀ ଆଉ ବିଶିଆ ମା କୌଣସି ମତେ ଧରାଧରି କରି ଗାଡ଼ି ଭିତରେ ତାକୁ ବସେଇଦେଲେ। ପାଖରେ ଗୋଟେ କନା ବୁଜୁଳା ଧରି ମାଉସୀ ବସିଲା, ବିଶିଆ ମା ଆର ପାଖକୁ ବସିଲା। ବୁଢ଼ୀ କହିଲା, ଚାଲିଲି ପୁଅ, ବେଗ ଟିକେ ନେଇଯିବା। ମୁଁ ନେଇ ପହଞ୍ଚିଲା ବେଳକୁ ରାତି 8:30 ପାଖାପାଖି। ସେମାନେ ତାକୁ ଓହ୍ଲେଇ ନେଲେ, ମୁଁ ଚାଲି ଆସନ୍ତି, କିନ୍ତୁ ମାଉସୀ କହିଲା, ମର୍ଦ୍ଦ ଲୋକ ଜଣେ ଥିଲେ ପରା, କେତେବେଳେ କ'ଣ ହେବ, ଯିବୁଟି ପୁଅ, ଟିକେ ଡାକ୍ତର ସାଙ୍ଗରେ କଥା ହୋଇ ବୁଝିଦେବୁ କେଉଁଠିକି ନେବା। ମୁଁ ପଡ଼ିଲି ମହାସଙ୍କଟରେ, ଯେଉଁ ବିଶ୍ୱାସରେ ମାଉସୀ କଥା କହୁଥାଏ ତାକୁ ଏଡ଼େଇ ଯିବା ସହଜ ନୁହେଁ। ମୁଁ ବାଧ୍ୟ ହୋଇ ଗଲି। ଡାକ୍ତର ଆଉ ଡାକ୍ତରଖାନା କଥା ତ ଆପଣ ଜାଣନ୍ତି, ତେବେ ଗୋଟେ ସୁବିଧା ହେଲା ଯେ ଆମ୍ବାସଡ଼ରରେ ଆସିଥିବା ରୋଗୀ ପାଇଁ ସେମାନେ ଟିକେ ତର୍କି ଗଲେ, କେଜାଣି କିଛି ହୋଇଥିବ। ଡାକ୍ତର ଆଉ ମେଟ୍ରନ କହିଲେ ଆଣନ୍ତୁ। ମୁଁ ମାଉସୀ ଆଉ ବିଶିଆ ମା ସାହାଯ୍ୟରେ ତାକୁ ନେଇଗଲି ପରୀକ୍ଷା ପାଇଁ। ଦେଖୁ ଦେଖୁ କହିଲେ ସାଙ୍ଗେ ସାଙ୍ଗେ ଡେଲିଭରି ହେବ, ସେଥିପାଇଁ ଏଇ ଇଞ୍ଜେକ୍ସନ୍ ସାଲାଇନ୍ ଆଉ ସବୁ କ'ଣ କ'ଣ ଦରକାର। ଡାକ୍ତରଖାନାରେ ଦେବା କଥା କିନ୍ତୁ ସରିଯାଇଛି। ଚଞ୍ଚଳ ଚଞ୍ଚଳ ତାକୁ ଷ୍ଟ୍ରେଚର୍ରେ ପକାଇ ନେବା ପାଇଁ ଡାକ୍ତର ହୁକୁମ ଦେଲେ, ଆଉ ମୋତେ ଦେଖି ଚିଡ଼ିଲା ପରି କହିଲେ, ଆରେ ଦେଖୁଛନ୍ତି କ'ଣ, ଏ ଚିଠା ଧରି ଶୀଘ୍ର ଯାଆନ୍ତୁ, ବନୱାରୀଲାଲ ମେଡ଼ିକାଲରୁ ଚଞ୍ଚଳ ନେଇ ଆସିବେ। ଡାକ୍ତର ମେଟ୍ରନ ଲାଗିଗଲେ ତାଙ୍କ କାମରେ। ମାଉସୀ କହିଲା, ଯାଉନୁ ପୁଅ, ଦେଖୁଛୁ କ'ଣ ବା କି ଆଶ୍ଚର୍ଯ୍ୟ, ଚିଠାଟାକୁ ମୁଁ ବିଣ୍ଡା କରି ତାରି ଆଗରେ ଫୋପାଡ଼ି ଦେଇ ଚାଲି ଆସିଥାନ୍ତି, କିଉ ବାଟରେ ଚାଲିଗଲା ଲୋକକୁ ଡାକି ଆଣି ଏତେ ଅଧିକାର କ'ଣ, ପଇସା କେଉଁଠୁ ଆସିବ, କ'ଣ ହେବ। ଏତିକି ବେଳେ ପଦ୍ମାର ମା ତା ପହଁରିଲା ପହଁରିଲା ଆଖିରେ ମୋତେ ଚାହିଁ ରହିଥିବାର ମୁଁ ଦେଖିଲି। ପଦୁଆର କାନ୍ଦଣା ମନେ ପଡ଼ିଗଲା, ମୋ ମା ମରିଯିବ, ମୋ ମା ମରିଯିବ। ମୁଁ ସାଙ୍ଗେ ସାଙ୍ଗେ ବୁଲି ପଡ଼ି ଗାଡ଼ି ଧରି ବାହାରି ପଡ଼ିଲି। 200 ଟଙ୍କା ଉପରେ ପଡ଼ିଲା ସେସବୁ, ତାକୁ ନେଇ ପହଞ୍ଚିଲି। ଭିତରେ ଡେଲିଭରି, ବାହାରେ ମୁଁ, କେମିତି ବା ପଳାଇ ଆସିବି, କାଳେ କେତେବେଳେ କ'ଣ ପୁଣି ଲୋଡ଼ା ପଡ଼ିପାରେ, ଆଉ କିଏ ଅଛି। ମୁଁ ରୋଡ଼ ଉପରୁ ପାନ କିଣି ଚୋବେଇଲି, ବିଡ଼ି ଟାଣିଲି, କିନ୍ତୁ ବାହାରେ ସେ ବେଞ୍ଚଟାରେ ବସି ରହିଲି। ମୁଁ ଜାଣୁଛି ସାର୍, ଭାରି ଅକଳିଆରେ ମୁଁ ପଡ଼ିଗଲି, କ'ଣ ଆଉ କରିଥାନ୍ତି କହିଲେ। ମୁଁ ରାଜକୁ ଚାହିଁଥାଏ, ତାର ସେ କଦମ୍ବ ଫୁଲିଆ ଠିଆ ଠିଆ ଛୋଟ ବାଳ ମଝିରେ ମଝିରେ ପାଚି ଯାଇଥାଏ, ପାନପଚା ଦାନ୍ତ ଅସନା ଦିଶୁଥାଏ, ହେଲେ ତା ଆଖି କଥା କଥାକେ ଥମ୍ ଥମ୍ ହୋଇଯାଉଥାଏ, ବଙ୍କେଇ ଯାଉଥାଏ। ରାତି 10 ବେଳକୁ ପୁଅ ହେଲା, ଧାଇଟି ଆସି ମୋତେ ହସି ହସି ଖବର ଦେଲା, ସତେବା ପୁଅଟି ମୋର। ମାଉସୀ ଆସି ମୋ ପାଖରେ ପହଞ୍ଚିଲା, ଯା ହଉ ପୁଅ, ଉଦ୍ଧାର ହୋଇଗଲା, ତୁ ଏନା ଘର ଆଡ଼େ ଯିବୁଟି, ସେ ଟୋକିଟା ଏକୁଟିଆ ଡରୁଥିବ, ମୁଁ ମଧ୍ୟ ଖଣ୍ଡେ ପାଲଟି ପକାନ୍ତି, ସକାଳୁ ଆସିଲେ ବିଶିଆ ମା ପଛେ ଯାଆନ୍ତା। ମୁଁ କିଛି କହିଲି ନାହିଁ, କ'ଣ ବା କହିଥାନ୍ତି। ମାଉସୀକୁ ନେଇ ପଦୁଆ ଘର ଆଗରେ ଓହ୍ଲାଇଦେଲି। ଗାଡ଼ିରେ ବସିଲା ବେଳକୁ ସେ କହିଲା, ତୁ କୁଆଡ଼େ ପୁଣି ବାହାରିଲୁ, ଘରକୁ ଯାଉନୁ। ମୁଁ ମୋ ଘରକୁ ଯାଉଛି। ତୋ ଘରକୁ, ତୋ ଘରକୁ କ'ଣ ବା, ତୁ ପୁରା ପଦୁଆର କକେଇ, ତତେ ସେମାନେ ଚିଠି ଦେଇଥିଲେ, ତୁ ପଦ୍ମପୁରରୁ ଆଇଛୁଟି, ପଦୁଆ ବାପ ତ 5 ହେଲା କୁଆଡ଼େ ଯାଇଛି ତାର ଖବର ନାହିଁ, ତୁ ପଦୁଆର କକେଇ ନୁହଁ। ନାଇଁ ମାଉସୀ, ମୁଁ ପଦୁଆର କେଇ ନୁହେଁ, ଏଇ ବାଟରେ ଗାଡ଼ି ରଖିଥିଲି, ତୁମେ ଡାକିଲାରୁ ତୁମ କଥା କାଟିପାରିଲି ନାହିଁ, ହଉ ମୁଁ ଆସେ। ବତୀଖୁଣ୍ଟ ପାଖେ ବୁଢ଼ୀ ଗାଲରେ ହାତ ଦେଇ ହାଁଟା କରି ଚାହିଁ ରହିଥିଲା। ମୁଁ ତେବେ ବି 12:30 ଘରେ ପହଞ୍ଚି ପାରିଥାନ୍ତି, କିନ୍ତୁ ଯୋଗ ତ ମୋତେ ଘରେ ନ ପହଞ୍ଚେଇ ଦେବା ପାଇଁ। ଆଉ କ'ଣ ସେମିତି ଅକଳିଆରେ ପଡ଼ିଲୁ ନା କ'ଣ? ନାଇଁ ସାରେ, ସେ ଆଉ ପ୍ରକାର କଥା, ବୁଲାଣି ବାଟ ଆସୁଥାଏ ତ, ସରକାରୀ ବଗିଚା ପାଖ ସାହି ଆଡ଼େ ବହୁତ ଦିନ ହେଲା ଯାଇନଥିଲି, ସେ ସାହିରେ ମୋର ପିଉସା ଲେଖା ହେବ, ଲକ୍ଷ୍ମଣ ପିଉସା ରହେ, ମୁଁ ଅନେଇ ଅନେଇ ଆସୁଛି, ଦେଖିଲା ବେଳକୁ ସେଦିନ ରାତିରେ ପିଉସା ଦୁଆରେ ଲୋକ ପୁଞ୍ଜି ପୁଞ୍ଜି। କ୍ରି କଥା କ'ଣ, ଲକ୍ଷ୍ମଣ ପିଉସାର କାଳ ହୋଇଗଲା, ସଜିଲି କରୁଛନ୍ତି, ମଡ଼ା ଉଠେଇବେ। ମୁଁ ଗାଡ଼ି ରଖିଲି। ସୁଦାମ ତାଙ୍କ ପୁଅ ଭାଇନା ବୋଲି ରଡ଼ିଟାଏ ଛାଡ଼ି ମୋତେ ଆସି କୁଣ୍ଢେଇ ଧଇଲା। ପୁଣି ପଡ଼ିଲି ଫାନ୍ଦରେ। କୋକେଇ ଉଠିବ, ମୋତେ ପୁଣି କାନ୍ଧ ଦେବାକୁ ହେବ। ମଶାଣିରେ ପହଞ୍ଚିଲା ବେଳକୁ ରାତି ତିନିଟା। ମୁଁ ଖାଗ୍ନି ଦେଇ ତୁଠରୁ ଫେରିଲା ବେଳକୁ ଫର୍ଚ୍ଚା ହୋଇଗଲାଣି। ମୁଁ ସେଇ ଓଦା ଗାମୁଛା ଗୁଡ଼େଇ ହୋଇ ପଳାଇ ଆସିଲି। ଆସି ଘରେ ଦେଖିଲା ବେଳକୁ ବାକି କିଛି ନାହିଁ। ରାଜୁ ତଳକୁ ଚାହିଁ ଠିଆ ହୋଇଥିଲା। ବେକୁବ କାହାକା, ଏତେ ବଡ଼ ଦୀର୍ଘ ରାତି କ'ଣ ଏମିତି ପାରି ହେବାକୁ ହୁଏ। ଗାଡ଼ି ମାଲିକ ତାର ହିସାବ ନେଇଗଲା ପରେ ଆଉ କିଛି ବଳକା ରହିଲା ନାହିଁ। ଶହେ ଟଙ୍କା ମଶାଣିରେ ଲାଗିଗଲା। ରାତିରେ ଘର ଖର୍ଚ୍ଚକୁ କିଛି ନାହିଁ। ଆପଣଙ୍କର କୁଆଡ଼େ ଯିବା ନାହିଁ ସାର୍, ଆଖି ତୋଳି ମୋତେ ଚାହିଁଲା। ମୁଁ ରାଜୁ ଆଖିକି ଚାହିଁପାରିଲି ନାହିଁ, ତଳକୁ ମୁହଁ ପୋତିଦେଲି। ସତେବା ରାଜୁ ପାଦ ତଳେ ଅପରାଧୀ ଈଶ୍ୱର ଟିକ୍ ଟିକ୍ ହୋଇ ଭାଙ୍ଗି ପଡ଼ୁଥିଲେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସବୁଠାରୁ ଦୀର୍ଘ ରାତି। ରଚନା ଚନ୍ଦ୍ରଶେଖର ରଥ। ରହିଲୁ, ନମସ୍କାର।